ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ସତ୍ୟ ମୋର ଯୀଶୁ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ, ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ ମୋର ମସ୍ତକ, ତୁମ ତୈଳରେ ମସ୍ତକ ଅଭିଷେକ କରିଛ ମୋର ମସ୍ତକ, ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ। ଆକାଶ ପୃଥିବୀର ଯେ ନିର୍ମାଣକାରୀ, ସେହି ସଦା ପ୍ରଭୁ ମୋର ସାହାଯ୍ୟକାରୀ। ଆକାଶ ପୃଥିବୀର ଯେ ନିର୍ମାଣକାରୀ, ସେହି ସଦା ପ୍ରଭୁ ମୋର ସାହାଯ୍ୟକାରୀ। ବିଚଳିତ ହେବ ନାହିଁ ମୋର ଚରଣ, ବିଚଳିତ ହେବ ନାହିଁ ମୋର ଚରଣ, ଦକ୍ଷିଣ ପାର୍ଶ୍ୱର ଛାୟା ପ୍ରଭୁ ଯେ ମୋର, ଦକ୍ଷିଣ ପାର୍ଶ୍ୱର ଛାୟା ପ୍ରଭୁ ଯେ ମୋର। ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ଯୀଶୁ ହି ମୋର ପ୍ରତିପାଳକ, ଯିହୋବା ନିଶି ରକ୍ଷକ ପାଳକ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ। ପଥେ କଢ଼ାଇ ସେ ମତେ ନିଅନ୍ତି, ସ୍ଥିର
ଜଳ ପାଶେ ପାଶେ ମୋତେ ଚଲାନ୍ତି। ଧର୍ମ ପଥେ କଢ଼ାଇ ସେ ମୋତେ ନିଅନ୍ତି। ସ୍ଥିର ଜଳ ପାଶେ ପାଶେ ମୋତେ ଚଲାନ୍ତି। ଜିହୋବା ରହି ବୋଲି ନାମ ତୁମର, ଜିହୋବା ରହି ବୋଲି ନାମ ତୁମର। ସହବର୍ତ୍ତୀ ଜୀବନର ତୁମେ ଯେ ମୋର, ସହବର୍ତ୍ତୀ ଜୀବନର ତୁମେ ଯେ ମୋର।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori।
ଆଧ୍ୟାତ୍ମିକ ଅନ୍ଧକାର ଏକ ଯୁଗ, ଭାଗ ଏକ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଆଧ୍ୟାତ୍ମିକ ଅନ୍ଧକାରର ଏକ ଯୁଗ, ଭାଗ ଏକ। ବନ୍ଧୁ, ପ୍ରେରିତ ପାଉଲ ଥେସଲୋନିକୀୟ ମାନଙ୍କୁ ବାଣୀ କରିଥିଲେ, ଯାହାଦ୍ୱାରା ପୋପର ଶକ୍ତି ପ୍ରତିଷ୍ଠା ହେବ। ସେ ଘୋଷଣା କରିଛନ୍ତି ଯେ କୃଷ୍ଣଙ୍କ ଦିନ ଆସିବା ଉଚିତ ନୁହେଁ ଯଦି କେବଳ ଖସି ପଡ଼େ ଏବଂ ପୋପର ମନୁଷ୍ୟ ବିନଷ୍ଟ ହୁଏ, ପାପର ମନୁଷ୍ୟ ବିନଷ୍ଟ ହୁଏ ଯିଏ ଈଶ୍ୱରଙ୍କୁ କୁହାଯାଏ କିମ୍ବା ପୂଜାପାଠ କରାଯାଉଥିବା ସମସ୍ତ ବିଷୟଠାରୁ ନିଜକୁ ବିରୁଦ୍ଧ କରେ ଏବଂ ଉଚ୍ଚ କରେ, ଯେପରି ସେ ଈଶ୍ୱରଙ୍କ ମନ୍ଦିରରେ ବସି ନିଜକୁ ଦେଖାନ୍ତି ଯେ ସେ ଈଶ୍ୱର ଅଟନ୍ତି। ଆହୁରି ମଧ୍ୟ ପ୍ରେରିତ ନିଜ ଭାଇମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ଅଧର୍ମର ରହସ୍ୟ କାର୍ଯ୍ୟ କରିସାରିଛି। ବନ୍ଧୁ, ଏପରିକି ସେହି ପ୍ରାରମ୍ଭରେ ସେ ଦେଖିଥିଲେ, ଚର୍ଚ୍ଚରେ ପଶିଥିଲେ ତ୍ରୁଟି, ଯାହା ପମ୍ପଙ୍କ ବିକାଶ ପାଇଁ ବାଟ ପ୍ରସ୍ତୁତ କରିବ। ଧୀରେ ଧୀରେ ପ୍ରଥମେ ଚୋରି ଏବଂ ନିରବରେ ଏବଂ ତାପରେ ଅଧିକ ଖୋଲାଖୋଲି ଭାବରେ ଏହା ଶକ୍ତିରେ ବୃଦ୍ଧି ପାଇଲା ଏବଂ ମନୁଷ୍ୟର ମନକୁ ନିୟନ୍ତ୍ରଣ କଲା। ଅଧର୍ମ ରହସ୍ୟ, ଏହାର ପ୍ରତାରଣାକାରୀ ଏବଂ ନିନ୍ଦନୀୟ କାର୍ଯ୍ୟକୁ ଆଗକୁ ବଢ଼ାଇଲା। ପ୍ରାୟ ଆଜ୍ଞାତର ଜାତିସଂଘର ରୀତିନୀତି ଖ୍ରୀଷ୍ଟିଆନ ଚର୍ଚ୍ଚରେ ପ୍ରବେଶ କଲା। ଅପୋଷକ ବୁଝାମଣା ଏବଂ ଅନୁକୂଳତାର ଆତ୍ମା କିଛି ସମୟ ପାଇଁ କ୍ରୋଧିତ ନିର୍ଯାତନା ଦ୍ୱାରା ପ୍ରତିବନ୍ଧିତ ହୋଇଥିଲା, ଯାହା ପୂଜାପାଠ ଅଧୀନରେ ଚର୍ଚ୍ଚ ସହିଥିବା। କିନ୍ତୁ ଯେତେବେଳେ ନିର୍ଯାତନା ବନ୍ଦ ହେଲା ଏବଂ ଖ୍ରୀଷ୍ଟିଆନ ଧର୍ମ ରାଜାମାନଙ୍କ ପ୍ରସାଦରେ ପ୍ରବେଶ କଲା, ସେତେବେଳେ ସେ ଖ୍ରୀଷ୍ଟ ଏବଂ ତାଙ୍କ ପ୍ରୀତମାନଙ୍କ ନମ୍ର ସରଳତାକୁ ଏକ ପୂଜକ, ପୁରୋହିତ ଏବଂ ଶାସକମାନଙ୍କ ଗର୍ବ ଏବଂ ଗର୍ଭ ପାଇଁ ପୃଥକ କଲେ ଏବଂ ଈଶ୍ୱରଙ୍କ ଆବଶ୍ୟକତା ବଦଳରେ ସେ ମାନବ ତତ୍ତ୍ୱ ଏବଂ ପରମ୍ପରାଗୁଡ଼ିକ ବଦଳାଇଲେ। ଚତୁର୍ଥ ଶତାବ୍ଦୀରେ ପ୍ରାରମ୍ଭରେ କନଷ୍ଟିଏନ୍ର ନାମକରଣ ରୂପାନ୍ତର ବହୁତ ଆନନ୍ଦିତ କଲା ଏବଂ ଧାର୍ମିକତାର ରୂପରେ ପରିହିତ ଜଗତ ମଣ୍ଡଳୀକୁ ଗଲା। ବର୍ତ୍ତମାନ ଦୁର୍ନୀତିର କାର୍ଯ୍ୟ ଶୀଘ୍ର ଅଗ୍ରଗତି କଲା। ପୂଜାପାଠ ପରାଜିତ ହେବା ପରି ଦେଖାଯାଉଥିବା ବେଳେ ବିଜେତା ହେଲା। ତାର ଆତ୍ମା ମଣ୍ଡଳୀକୁ ନିୟନ୍ତ୍ରଣ କଲା। ତାଙ୍କର ଉପଦେଶ ସମାହାର ଏବଂ ଅନ୍ଧବିଶ୍ୱାସ ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କ ବିଶ୍ୱାସ ଏବଂ ଉପାସନାର ଅନ୍ତର୍ଭୁକ୍ତ କରାଯାଉଥିଲା। ପୂଜାପାଠ ଏବଂ ଖ୍ରୀଷ୍ଟିଆନ ଧର୍ମ ମଧ୍ୟରେ ଏହି ଆପୋଷ ବୁଝାମଣା ହେତୁ ପାପର ମନୁଷ୍ୟ ଓ ବିକାଶ ହେବ ଭବିଷ୍ୟତବାଣୀର ଭବିଷ୍ୟତବାଣୀ କରାଯାଇ ନିଜକୁ ଈଶ୍ୱରଙ୍କଠାରୁ ଉଚ୍ଚତ ବୋଲି କହିଥିଲେ। ମିଥ୍ୟା ଧର୍ମର ସେହି ବିଶାଳ ପ୍ରାଣୀର ପ୍ରଣାଳୀ ହେଉଛି ଶୈତାନର ଶକ୍ତିର ଏକ ମହତ୍ୱପୂର୍ଣ୍ଣ ବିଷୟ। ନିଜ ଇଚ୍ଛା ଅନୁସାରେ ପୃଥିବୀକୁ ଶାସନ କରିବାକୁ ସିଂହାସନରେ ବସିବା ପାଇଁ ତାଙ୍କର ପ୍ରୟାସର ସ୍ମରଣକ ହେଲା। ଶୟତାନର ଥରେ ଖ୍ରୀଷ୍ଟଙ୍କ ସହ ଏକ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କଲା। ସେ ପ୍ରଲୋଭନ ମରୁଭୂମିରେ ଈଶ୍ୱରଙ୍କ ପୁତ୍ରଙ୍କ ନିକଟକୁ ଆସିଲେ ଏବଂ ତାଙ୍କୁ ଜଗତର ସମସ୍ତ ବ୍ରାଜ୍ୟ ଏବଂ ସମସ୍ତ ସେମାନଙ୍କ ଗୌରବ ଦେଖାଇଲେ। ଯଦି ସେ ଅନ୍ଧକାରର ରାଜକୁମାରଙ୍କ ସର୍ବୋଚ୍ଚତାକୁ ସ୍ୱୀକାର କରନ୍ତି ତେବେ ସମସ୍ତଙ୍କୁ ତାଙ୍କ ହାତରେ ଦେବାକୁ ପ୍ରସ୍ତାବ ଦେଇଥିଲେ। ଖ୍ରୀଷ୍ଟ ଅହଙ୍କାରୀ ପ୍ରଭୃତିକୁ ବର୍ଜନା କରି ତାଙ୍କୁ ଚାଲିଯିବାକୁ ବାଧ୍ୟ କଲେ। କିନ୍ତୁ ଶୈତାନ ମନୁଷ୍ୟକୁ ସମାନ ପ୍ରଲୋଭନ ଦେଖାଇବାରେ ଅଧିକ ସଫଳତା ସହିତ ସାକ୍ଷାତ କଲେ। ସାଂସାରିକ ଲାଭ ଏବଂ ସମ୍ମାନକୁ ସୁରକ୍ଷିତ ରଖିବା ପାଇଁ ପୃଥିବୀର ମହାନ ବ୍ୟକ୍ତିଙ୍କ ଅନୁଗ୍ରହ ଏବଂ ସମର୍ଥନ ଲୋଡ଼ିବାକୁ ଚର୍ଚ୍ଚକୁ ଆଗେଇ ନିଆଗଲା ଏବଂ ଏହିପରି ଭାବରେ ଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ କରି ସେ ରୋମର ବିଶ୍ୱର ଶୈତାନର ପ୍ରତିନିଧିକୁ ନିକଟରେ ବିଶ୍ୱାସ କରିବାକୁ ଉତ୍ସାହିତ ହେଲେ। ରୋମାନ ଧର୍ମର ଏହା ଏକ ପ୍ରମୁଖ ଦତ୍ତ ଅଟେ ଯେ ପୋପ୍ ହେଉଛି ଖ୍ରୀଷ୍ଟଙ୍କ ସର୍ବଭାରତୀୟ ଚର୍ଚ୍ଚର ଦୃଶ୍ୟମାନ ମୁଣ୍ଡ। ବିଶ୍ୱ ସମସ୍ତ ଭାଗରେ ବିଶ୍ୱର ତଥା ପାନକଙ୍କ ଉପରେ ସର୍ବୋଚ୍ଚ ଅଧିକାର ସହିତ ବିନିଯୋଗ କରିଛନ୍ତି। ଏହାଠାରୁ ଅଧିକ ପୋପଙ୍କୁ ଦେବତାଙ୍କର ଆଖ୍ୟା ଦିଆଯାଇଛି। ବନ୍ଧୁ, ତାଙ୍କୁ ପ୍ରଭୁ ଈଶ୍ୱର ପୋପ୍ ଆର ପରିଷତ୍ୱ ଦେଖନ୍ତୁ ଭାବରେ ନାମିତ କରାଯାଇଛି ଏବଂ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ସେ ସମସ୍ତ ପୁରୁଷଙ୍କ ଶ୍ରଦ୍ଧାଞ୍ଜଳି ଦାବି କରନ୍ତି। ପ୍ରଲୋଭନ ମରୁଭୂମିରେ ଶୈତାନ ଦ୍ୱାରା ଅନୁରୋଧ କରାଯାଇଥିବା ସମାନ ଦାବିକୁ ରୋମ ଚର୍ଚ୍ଚ ମାଧ୍ୟମରେ ମଧ୍ୟ ଅନୁରୋଧ କରାଯାଇଛି ଏବଂ ବହୁ ସଂଖ୍ୟାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରସ୍ତୁତ। କିନ୍ତୁ ଯେଉଁମାନେ ଈଶ୍ୱରଙ୍କୁ ଭୟ କରନ୍ତି ଏବଂ ସମ୍ମାନ କରନ୍ତି ସେମାନେ ଏହି ସ୍ୱର୍ଗର ସାହସିକ ଧାରଣାକୁ ପୂରଣ କରନ୍ତି, ଯେପରି ଖ୍ରୀଷ୍ଟ ଚତୁର ଶତ୍ରୁଙ୍କ ଅନୁରୋଧକୁ ପୂରଣ କରିଥିଲେ। ତୁମେ ପ୍ରଭୁ ପ୍ରଭୁଙ୍କ ଉପାସନା କରିବ ଏବଂ ତୁମେ କେବଳ ତାଙ୍କର ସେବା କରିବ ବୋଲି ଲୁକ 4:8 ଆମେ ପାଉଛୁ। ଈଶ୍ୱର ତାଙ୍କ ବାକ୍ୟରେ କୌଣସି ସୂଚନା ଦେଇନାହାନ୍ତି ଯେ ସେ କୌଣସି ବ୍ୟକ୍ତିଙ୍କୁ ଚର୍ଚ୍ଚର ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ପାପଲ ସର୍ବୋଚ୍ଚତାର ତତ୍ତ୍ୱଶାସ୍ତ୍ରର ଶିକ୍ଷାକୁ ସିଧାସଖଳ ବିରୋଧ କରେ। ଖ୍ରୀଷ୍ଟଙ୍କ ଚର୍ଚ୍ଚ ଉପରେ ପୋପ୍ର କୌଣସି କ୍ଷମତା ରହିପାରିବ ନାହିଁ। ରୋମାନିଷ୍ଟମାନେ ପ୍ରୋଟେଷ୍ଟାଣ୍ଟଙ୍କ ବିରୁଦ୍ଧରେ ବିଦ୍ରୋହର ଅଭିଯୋଗ ଏବଂ ପ୍ରକୃତ ଚର୍ଚ୍ଚରୁ ଇଚ୍ଛାକୃତ ପୃଥକତା ଆଣିବାରେ ଲାଗିଛନ୍ତି। କିନ୍ତୁ ଏହି ଅଭିଯୋଗଗୁଡ଼ିକ ନିଜ ପାଇଁ ପ୍ରଯୁଜ୍ୟ। ସେମାନେ ହେଉଛି ଖ୍ରୀଷ୍ଟଙ୍କ ପତାକା ଲଗାଇ ଏକଦା ସାଧୁମାନଙ୍କ ନିକଟରେ ଦିଆଯାଇଥିବା ବିଶ୍ୱାସରୁ ବିଦାୟ ନେଇଛନ୍ତି। ଏହିପରି ଯୁଦା 3ରେ ଲେଖାଯାଇଅଛି, ଶୟତାନ ଭଲ ଭାବରେ ଜାଣିଥିଲେ ଯେ ପବିତ୍ର ଶାସ୍ତ୍ର ପୁରୁଷମାନଙ୍କୁ ତାଙ୍କର ପ୍ରତାରଣାରୁ ଚିହ୍ନିବାରେ ଏବଂ ତାଙ୍କ ଶକ୍ତି ପ୍ରତିରୋଧ କରିବାରେ ସକ୍ଷମ କରିବ। ବାକ୍ୟ ଦ୍ୱାରା ଜଗତର ତ୍ରାଣକର୍ତ୍ତା ମଧ୍ୟ ତାଙ୍କ ଆକ୍ରମଣକୁ ପ୍ରତିରୋଧ କରିଥିଲେ। ପ୍ରତ୍ୟେକ ଆକ୍ରମଣରେ ଖ୍ରୀଷ୍ଟ ଅନନ୍ତ ସତ୍ୟର ଢାଲ ଉପସ୍ଥାପନା କରି କହିଥିଲେ, ଏହା ଲେଖା ଅଛି। ପ୍ରତିପକ୍ଷର ପ୍ରତ୍ୟେକ ପରାମର୍ଶ ପାଇଁ ସେ ବାକ୍ୟ ଜ୍ଞାନ ଓ ଶକ୍ତିକୁ ବିରୋଧ କଲେ। ଶୈତାନ ମନୁଷ୍ୟମାନଙ୍କ ଉପରେ ନିଜର ଆଭିମୁଖ୍ୟ ବଜାଇ ରଖିବା ପାଇଁ ଏବଂ ପାପଲ ବ୍ୟବହାରକାରୀଙ୍କ ଅଧିକାରଙ୍କ ପ୍ରତିଷ୍ଠା କରିବା ପାଇଁ ସେମାନଙ୍କୁ ଶାସ୍ତ୍ରର ଅଜ୍ଞାତ ମଧ୍ୟରେ ରଖିବା ଆବଶ୍ୟକ। ବାଇବଲ ଈଶ୍ୱରଙ୍କୁ ଉଚ୍ଚ କରିବ ଏବଂ ସୀମିତ ପୁରୁଷମାନଙ୍କୁ ସେମାନଙ୍କ ପ୍ରକୃତ ସ୍ଥିତିରେ ରଖିବ। ତେଣୁ ଏହାର ପବିତ୍ର ସତ୍ୟଗୁଡ଼ିକ ଲୁଚାଇ ରଖିବା ଆବଶ୍ୟକ। ଏହି ଚର୍ଚ୍ଚକୁ ରୋମନ୍ ଚର୍ଚ୍ଚ ଦ୍ୱାରା ଗ୍ରହଣ କରାଯାଇଥିଲା। ଶହ ଶହ ବର୍ଷ ଧରି ବାଇବଲର ପ୍ରଚାର ପ୍ରସାରର ନିଷେଧ ଥିଲା। ଲୋକମାନେ ଏହାକୁ ପଢ଼ିବାକୁ କିମ୍ବା ସେମାନଙ୍କ ଘରେ ରଖିବାକୁ ବାରଣ କରାଯାଇଥିଲା ଏବଂ ନୀତିହୀନ ପୁରୋହିତ ଏବଂ ଛଳନା ସେମାନଙ୍କ ବାକ୍ୟକୁ ବଜାଇ ରଖିବା ପାଇଁ ଏହା ଶିକ୍ଷାକୁ ବ୍ୟାଖ୍ୟା କରିଥିଲା। ଏହିପରି ଭାବରେ ପୋପ୍ ପୃଥିବୀରେ ଈଶ୍ୱରଙ୍କ ଉପାଖ୍ୟକ ଭାବରେ ସର୍ବଭାରତୀୟ ପ୍ରସ୍ତରରେ ସ୍ୱୀକୃତି ପ୍ରାପ୍ତ ହେଲେ, ଯାହାକି ଚର୍ଚ୍ଚ ଏବଂ ରାଜ୍ୟ ଉପରେ ଅଧିକାର ପ୍ରଦାନ କରିଥିଲେ। ତ୍ରୁଟିର ଅପସରିତ ହୋଇ ଶୈତାନ ତାଙ୍କ ଇଚ୍ଛା ଅନୁଆଈ କାମ କଲା। ଭବିଷ୍ୟତବାଣୀ ଘୋଷଣା କରିଥିଲା ଯେ ପେପସି ହେଉଛି ସମୟ ଏବଂ ନିୟମ ବଦଳାଇବାକୁ ଚିନ୍ତା କରିବା। ଏହିପରି ଦାନିଏଲ 7:25 ଲେଖାଯାଇଅଛି, ଏହି କାମ ଚେଷ୍ଟା କରିବା ମନ୍ଥର ନଥିଲା। ମୂର୍ତ୍ତିଗୁଡ଼ିକର ପୂଜାପାଠ ପାଇଁ ଜାତିସଂଘରୁ ରୂପାନ୍ତରିତ ହେବା ପାଇଁ ଏବଂ ଏହିପରି ଭାବରେ ଖ୍ରୀଷ୍ଟିୟ ଧର୍ମର ନାମକରଣ ପ୍ରୋତ୍ସାହିତ କରିବା ପାଇଁ ଧୀରେ ଧୀରେ ଖ୍ରୀଷ୍ଟିୟନ ଉପାସନାର ପ୍ରତିମୂର୍ତ୍ତି ଏବଂ ପ୍ରତିମୂର୍ତ୍ତିର ଉପାସନା ଆରମ୍ଭ ହେଲା। ଏକ ସାଧାରଣ ପରିଷଦର ଆଦେଶ ପରିଶିଷ୍ଟ ଦେଖନ୍ତୁ। ଶେଷରେ ଏହି ମୂର୍ତ୍ତି ପୂଜା ପ୍ରଣାଳୀ ପ୍ରତିଷ୍ଠା କଲା। ବଳିଦାନ କାର୍ଯ୍ୟ ସମାପ୍ତ କରିବାକୁ ରୋମ ଦ୍ୱିତୀୟ ଆଦେଶକୁ ଈଶ୍ୱରଙ୍କ ନିୟମକୁ ବହିଷ୍କାର କରିବାକୁ ପ୍ରତିମା ପୂଜକ ବାରଣ କରିବାକୁ ଏବଂ ଦଶମ ଆଜ୍ଞାରୁ ଭାଗ କରିବାକୁ ଅନୁମାନ କଲେ। ସଂଖ୍ୟାକୁ ସଂରକ୍ଷଣ କରିବା ପାଇଁ ପୂଜାପାଠ ପାଇଁ ଜାରି ହେବାର ଆରମ୍ଭ ସ୍ୱର୍ଗ କର୍ତ୍ତୃତ୍ୱକୁ ଆହୁରି ଅବମାନନା କରିବା ପାଇଁ ବାଟ ଖୋଲିଲା। ଶୈତାନ ମଣ୍ଡଳୀର ଅନସଂରକ୍ଷିତ ନେତାଙ୍କ ମାଧ୍ୟମରେ କାର୍ଯ୍ୟ କରି ଚତୁର୍ଥ ଆଜ୍ଞାକୁ ମଧ୍ୟ ଖଣ୍ଡନ କଲା ଏବଂ ପ୍ରାଚୀନ ବିଶ୍ରାମ ବାରରୁ ପୃଥକ କରିବା ପାଇଁ ପ୍ରବନ୍ଧ କଲା। ଯେଉଁଦିନ ଈଶ୍ୱର ଆଶୀର୍ବାଦ ପ୍ରାପ୍ତ କରିଥିଲେ ଏବଂ ପବିତ୍ର କରିଥିଲେ, ଯାହା 2:2-3 ଆମେ ଦେଖୁଅଛୁ ବନ୍ଧୁ, ଏବଂ ଏହା ବଦଳରେ ଏହାକୁ ଉଚ୍ଚ କରିବା ପାଇଁ ସୂର୍ଯ୍ୟାଙ୍କ ସମ୍ମାନଜନକ ଦିନ ଭାବରେ ଅନ୍ୟ ଦେଶମାନଙ୍କ ଦ୍ୱାରା ପାଳନ କରାଯାଉଥିବା ପର୍ବ। ଏହି ପରିବର୍ତ୍ତନ ପ୍ରଥମେ ଖୋଲାଖୋଲି ଭାବରେ ଚେଷ୍ଟା କରାଯାଇଥିଲା ବନ୍ଧୁ। ପ୍ରଥମ ଶତାବ୍ଦୀର ସମସ୍ତ ଖ୍ରୀଷ୍ଟିଆନ ମାନେ ପ୍ରକୃତ ବିଶ୍ରାମ ବାର ପାଳନ କରୁଥିଲେ। ସେମାନେ ଈଶ୍ୱରଙ୍କ ସମ୍ମାନ ପାଇଁ ଈର୍ଷା ପରାୟଣ ହେଲେ ଏବଂ ବିଶ୍ୱାସ କଲେ ଯେ ତାଙ୍କର ନିୟମ ଅକ୍ଷୟ ଅଟେ। ସେମାନେ ଉତ୍ସାହର ସହିତ ଏହାର ଆଜ୍ଞାଗୁଡ଼ିକର ପବିତ୍ରତା ରକ୍ଷା କଲେ, କିନ୍ତୁ ମହାନ ସ୍ୱଜ୍ଞତା ସହିତ ଶୈତାନର ତାର ବସ୍ତୁ ଆଣିବା ପାଇଁ ତାଙ୍କ ପରିନିଧି ମାଧ୍ୟମରେ କାର୍ଯ୍ୟ କଲା। ରବିବାର ଦିନ ଲୋକଙ୍କ ଦୃଷ୍ଟି ଆକର୍ଷିତ କରାଇପାରେ ଏହା ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ପାଇଁ ଏକ ପର୍ବ ଭାବରେ କରାଯାଉଥିଲା। ଏହା ଉପରେ ଧାର୍ମିକ ସେବା ଅନୁଷ୍ଠିତ ହୋଇଥିଲା, ତଥାପି ଏହାକୁ ମନୋରଞ୍ଜନର ଦିନ ଭାବରେ ବିବେଚନା କରାଯାଉଥିଲା। ବିଶ୍ରାମ ବାରଟି ମଧ୍ୟ ପବିତ୍ର ଭାବରେ ପାଳନ କରାଯାଇ ଯେଉଁ କାର୍ଯ୍ୟ ପାଇଁ ସେ ପରିକଳ୍ପନା କରିଥିଲେ। ଶୈତାନ ଯୁହୁଦୀମାନଙ୍କୁ ଖ୍ରୀଷ୍ଟଙ୍କ ଆଗମନ ପୂର୍ବରୁ ବିଶ୍ରାମ ବାରକୁ ଅତି କଠିନ ପରିଶ୍ରମ କରି ଏହାକୁ ପାଳନ କରିବା ପାଇଁ ଏକ ଭାର ବହନ କରିଥିଲେ। ବର୍ତ୍ତମାନ ମିଥ୍ୟା ଆଲୋକର ଫାଇଦା ଉଠାଇ ଯେଉଁଥିରେ ସେ ଏହାକୁ ପରିଗଣିତ କଲେ, ସେ ଏହାକୁ ଏକ ଯିହୁଦା ଅନୁଷ୍ଠାନ ଭାବରେ ଅପମାନନା କଲେ। ଖ୍ରୀଷ୍ଟିଆନମାନେ ସାଧାରଣତଃ ରବିବାରକୁ ଏକ ଆନନ୍ଦଦାୟକ ପର୍ବ ଭାବରେ ପାଳନ କରିବାକୁ ଲାଗିଲେ। ଯିହୁଦା ଧର୍ମ ପ୍ରତି ସେମାନଙ୍କର ଘୃଣା ଦେଖାଇବା ପାଇଁ ବିଶ୍ରାମ ବାରକୁ ଉପବାସ, ଦୁଃଖ ଏବଂ ଅନ୍ଧକାରର ଦିନ ଭାବରେ ସେମାନଙ୍କୁ ଆଗେଇ ନେଇଥିଲେ। ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ସମ୍ରାଟ କନଷ୍ଟାଣ୍ଟାଇନ୍ ଏକ ଆଦେଶ ଜାରି କରି ସମଗ୍ର ରୋମାନ ସାମ୍ରାଜ୍ୟରେ ରବିବାରକୁ ଏକ ସାଧାରଣ ପର୍ବ ଭାବରେ ପରିଣତ କରିଥିଲେ। ପରିଶିଷ୍ଟ ଦେଖନ୍ତୁ, ସୂର୍ଯ୍ୟର ଦିନ ତାଙ୍କ ପୂଜକ ବିଷୟଗୁଡ଼ିକ ଦ୍ୱାରା ସମ୍ମାନିତ ହୋଇଥିଲା ଏବଂ ଖ୍ରୀଷ୍ଟିଆନମାନେ ତାଙ୍କୁ ସମ୍ମାନିତ କରିଥିଲେ। ଜାତିବାଦ ଏବଂ ଖ୍ରୀଷ୍ଟିଆନ ଧର୍ମର ବିବାଦୀୟ ସ୍ୱାର୍ଥକୁ ଏକତ୍ର କରିବା ସମ୍ରାଟଙ୍କ ନୀତି ଥିଲା। ତାଙ୍କୁ ଚର୍ଚ୍ଚର ବିଶପ ଏହା କରିବାକୁ ଅନୁରୋଧ କରିଥିଲେ, ଯିଏ ଉଚ୍ଚାଭିଳାଷ ଏବଂ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ, ଯିଏ ଯଦି ଉଭୟ ଖ୍ରୀଷ୍ଟିଆନ ଏବଂ ଅନ୍ୟ ଦେଶବାସୀଙ୍କ ଦ୍ୱାରା ସେହିଦିନ ପାଳନ କରାଯାଏ, ତେବେ ଏହା ଖ୍ରୀଷ୍ଟିଆନମାନଙ୍କ ନାମକୁ ଗ୍ରହଣ କରିବ ଏବଂ ଏହିପରି ଭାବରେ ଆଗକୁ ବଢ଼ିବା ମଣ୍ଡଳୀର ଶକ୍ତି ଏବଂ ଗୌରବ। କିନ୍ତୁ ଯେତେବେଳେ ଅନେକ ଈଶ୍ୱରଙ୍କୁ ଭୟ କରୁଥିବା ଖ୍ରୀଷ୍ଟିଆନମାନେ ଧୀରେ ଧୀରେ ରବିବାରକୁ ଏକ ପବିତ୍ରତା ବୋଲି ବିବେଚନା କରିବାକୁ ଆଗେଇ ଆସିଲେ, ତଥାପି ସେମାନେ ପ୍ରକୃତ ବିଶ୍ରାମ ବାରକୁ ପ୍ରଭୁଙ୍କ ପବିତ୍ର ଭାବରେ ପାଳନ କଲେ ଏବଂ ଚତୁର୍ଥ ଆଜ୍ଞା ପାଳନ କରି ଏହାକୁ ପାଳନ କଲେ। ତାଙ୍କର କାର୍ଯ୍ୟ ସମାପ୍ତ କରିନଥିଲେ, ସେ ନିଜ ବ୍ୟନରରେ ଖ୍ରୀଷ୍ଟିଆନ ଜଗତକୁ ଏକତ୍ର କରିବାକୁ ଏକ ତାଙ୍କ ଉପାଧ୍ୟକ୍ଷ ଗର୍ଭର ମାଧ୍ୟମରେ ନିଜର ଶକ୍ତି ବ୍ୟବହାର କରିବାକୁ ସ୍ଥିର କରିଥିଲେ, ଯିଏ ନିଜକୁ ଖ୍ରୀଷ୍ଟଙ୍କ ପ୍ରତିନିଧି ବୋଲି ଦାବି କରିଥିଲେ। ସେ ଅର୍ଦ୍ଧ ରୂପାନ୍ତରିତ ବିଜେତା ଉଚ୍ଚାଭିଳାଷ ପ୍ରେଲଟ ଏବଂ ବିଶ୍ୱପ୍ରେମୀ ଚର୍ଚ୍ଚମାନଙ୍କ ମାଧ୍ୟମରେ ସେ ତାଙ୍କର ଉଦ୍ଦେଶ୍ୟ ପୂରଣ କରିଥିଲେ। ସମୟ ସମୟରେ ବହୁ ପରିଷଦ ଅନୁଷ୍ଠିତ ହେଉଥିଲା, ଯେଉଁଥିରେ ମଣ୍ଡଳୀର ମାନ୍ୟଗଣ୍ୟ ବ୍ୟକ୍ତି ସମଗ୍ର ବିଶ୍ୱର ଡକାଇଥିଲେ। ପ୍ରାୟ ପ୍ରତ୍ୟେକ ପରିଷଦରେ ବିଶ୍ରାମ ବାର ଯାହା ଈଶ୍ୱରଙ୍କ ପ୍ରତିଷ୍ଠା କରିଥିଲେ ତାହା ଟିକିଏ କମ୍ ଦୁବାଇ ଦିଆଯାଉଥିବା ବେଳେ ରବିବାର ଅନୁରୂପ ଭାବରେ ଉନ୍ନତ ହେଲା। ଏହିପରି ଭାବରେ ମୂର୍ତ୍ତିପୂଜକ ପର୍ବ ଶେଷରେ ଏକ ଈଶ୍ୱରୀୟ ଅନୁଷ୍ଠାନ ଭାବରେ ସମ୍ମାନିତ ହେବାକୁ ଆସିଥିଲା। ଯେତେବେଳେ ବାଇବଲ ବିଶ୍ରାମ ବାର ଯୁହୁଦୀ ସୃଷ୍ଟି ରୂପ ଭାବରେ ଘୋଷିତ କରାଯାଉଥିଲା ଏବଂ ଏହାର ପର୍ଯ୍ୟବେକ୍ଷମାନେ ଅଭିଶାପ ହୋଇଥିଲେ, ବନ୍ଧୁ ଏହିପରି ଶୈତାନ ମିଥ୍ୟା ଶିକ୍ଷା ମଣ୍ଡଳୀକୁ ଆଣିଥିଲେ। ତାହେଲେ ଚାଲନ୍ତୁ ବନ୍ଧୁ, ସେହି ମିଥ୍ୟା ଶିକ୍ଷାରୁ ଆମେ ଦୂରେଇ ଯିବା ଆଉ ପ୍ରଭୁଙ୍କ ପୂଜା କରିବା। ଯେହେତୁ ପ୍ରଭୁ ଆମମାନଙ୍କୁ ବାଛିଛନ୍ତି, ତାଙ୍କ ବଛଣାରୁ ଆମମାନଙ୍କୁ ମନୋନୀତ କରିଛନ୍ତି, ଯେପରି ତାଙ୍କ ବାକ୍ୟ ଅନୁସାରେ ଆମେ ଚାଲିପାରିବା। ବନ୍ଧୁ, ପୂର୍ବ ଅପେକ୍ଷା ଅଧିକ କ୍ରୋଧରେ ବିଶ୍ୱାସୀଙ୍କ ଉପରେ ନିର୍ଯାତନା ଖୋଲିଲା ଏବଂ ଜଗତ ଏକ ବିଶାଳ ଯୁଦ୍ଧକ୍ଷେତ୍ରରେ ପରିଣତ ହେଲା। ଏହି କାରଣରୁ ଶହେ ଶହେ ବର୍ଷ ଧରି ଖ୍ରୀଷ୍ଟଙ୍କ ଚର୍ଚ୍ଚ ଏକାକୀ ଏବଂ ଅନ୍ଧକାରରେ ଆଶ୍ରୟ ପାଇଲା। ବନ୍ଧୁ, ଏହି କାରଣରୁ ସେଥିଯୋଗୁଁ ଚାଲନ୍ତୁ ନିଜକୁ ସମର୍ପଣ କରିବା ସେହି ପରମେଶ୍ୱରଙ୍କଠାରେ। ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର, ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛୁ। ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ପାଳକ ଜିହୋବା ନିଶି ରକ୍ଷକ ପାଳକ, ଯୀଶୁ ହିଁ ମୋର ପ୍ରତିପାଳକ, ଜିହୋବା ନିଶି ରକ୍ଷକ ପାଳକ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ ମୋର ଯୀଶୁ, ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ ମୋର ମସ୍ତକ, ତୁମ ତୈଳରେ ମୋର ମସ୍ତକ ଅଭିଷେକ କରିଛ ମୋର ମସ୍ତକ, ଯୀଶୁ ହିଁ ମୋର ପ୍ରତିପାଳକ, ଜିହୋବା ନିଶି ରକ୍ଷକ ପାଳକ, ଯୀଶୁ ହିଁ ମୋର ପ୍ରତିପାଳକ, ଜିହୋବା ନିଶି ରକ୍ଷକ ପାଳକ, ପ୍ରତିପାଳକ ମୋ ଯୀଶୁ, ପଥ ସତ୍ୟ।